ప్రభు శ్రీమద్ భాగవతం దశమ స్కంద 48 అధ్యాయ శ్లోక 25 అధ్యేషాను వసత ఖడు గురిభాగ జాస్వదేహ సన్నిధికి పోయింటే అక్కడ ఉంది. అధ్యేశ నో వసత ఖడుఘోరి భాగ అధ్యేశ నో వసత ఖడుఘోరి భాగ జహా సర్వదేవ పితృభూత నృదేవ మూర్తి సర్వదేవ పితృభూత నృదేవ మూర్తి జత్పాద శౌచ శరీరం త్రిజగత్ పునాతి జత్పాద శౌచ శరీరం త్రిజగత్ పునాతి సత్వం జగద్గురు దుఃఖజా జహా ప్రభిష్ట సాత్వం జగద్గురు అధక్షజాజా ప్రవిష్ట అధ్యేశ నో వసత ఖడుఘోరి భాగ జా సర్వా దేవ పితృభూత నృదేవ మూర్తి జత్పాద శౌచ శరీరం త్రిజగత్ పునాతి సాత్వం జగద్గురు అదుఃఖజాజః ప్రవిష్టః అధ్యేశ నో వసత ఖడుఘోరి భాగ సర్వదేవ పితృభూత నృదేవ మూర్తి యత్పాద శౌచ శరీరం త్రిజగత్ పునాతి సత్వం జగద్గురు అదుఃఖజాజః ప్రవిష్ట అధ్యేశ నో వసత ఖడుఘోరి భాగ యా సర్వదేవ పితృభూత నృదేవ మూర్తి యత్పాద శౌచ శరీరం త్రిజగత్ పునాతి సత్వం జగద్గురు అదుఃఖజాజః ప్రవిష్ట అధ్యేశ నో వసత ఖడుఘోరి భాగ యా సర్వదేవ పితృభూత నృదేవ మూర్తి జత్పాద శౌచ శరీరం త్రిజగత్ పునాతి సత్వం జగద్గురు అదుఃఖజాజః ప్రవిష్ట అధ్యేశ నో వసత ఖడుఘోరి భాగ యా సర్వదేవ పితృభూత నృదేవ మూర్తి జత్పాద శౌచ శరీరం త్రిజగత్ పునాతి సత్వం జగద్గురు అదుఃఖజాజః ప్రవిష్ట హరి కృష్ణ ସଜନ ମାତୃବୃନ୍ଦ ଆପଣମାନଙ୍କୁ ଆଜି ଆମେ ଆମର ଭାଗବତ କଥାକୁ ସ୍ୱାଗତ ଜଣାଉଛୁ. ଆଜି ପବିତ୍ର ତିଥି, ଆଜି ଆମର ମନ୍ଦିରର ଆମର ଏ ଯେଉଁ ରହିଛି ଇଷ୍ଟର୍ଣ୍ଣ ରିଜିଅନ୍ର ସେକ୍ରେଟେରୀ ଜୋନାଲ ସେକ୍ରେଟେରୀ ଶ୍ରୀ ସୀମା ଭକ୍ତିକର ନାରାୟଣ ସ୍ୱୟଂ ଗୁରୁ ମହାରାଜଙ୍କର ଆଜି ପବିତ୍ର ବିବାହ ତିଥି. ତେଣୁ ଏଇ ଉପଲକ୍ଷେ ଆମର ଯେଉଁ ଭାଗବତ କଥା ଚାଲିଛନ୍ତି, ଭାଗବତ ହେଉଛନ୍ତି ସେ ଗ୍ରନ୍ଥ ଭାଗବତ ଭକ୍ତ ଭାଗବତ ଦୁଇ ଜଣ ଭାଗବତ. ତେଣୁ ଆମେ ଆଜି ତିନି ଜଣଙ୍କ ଭାଗବତ ବିଷୟ ଶୁଣିବା. ଗ୍ରନ୍ଥ ଭାଗବତରେ ଯେଉଁ ରହିଛନ୍ତି ଭକ୍ତ ଭାଗବତ ମଧ୍ୟ ରହିଛନ୍ତି ଅକ୍ରୁର, ସେ ଜଣେ ମହାଭାଗବତ, ସେ ଜଣେ ବନ୍ଦନାର ଆଚାର୍ଯ୍ୟ, ତେଣୁ ସିଏ ଭଗବାନଙ୍କର ଗୁଣଗାନ ଭକ୍ତଙ୍କର ଇଏ ହେଉଛି ଭକ୍ତଙ୍କର କ'ଣ ତାଙ୍କର ବିଷୟରେ ବିଶେଷତା ହେଉଛି ସେ ଭଗବାନ ବିଷୟରେ ଗୁଣଗାନ କରିବେ ଏବଂ ଆମେ ଯଦି ଭକ୍ତମାନଙ୍କର ଗୁଣଗାନ କରିବା ସେଇଟା ମଧ୍ୟ ଭଗବାନଙ୍କର ଗୁଣଗାନ ହେବ ଭକ୍ତ ଏଇଭଳି ଭାବରେ କଥା ସବୁ ରହିଛି ଯାହା ହେଉ ଆଜି ଆମେ ଶ୍ରୀଶ୍ରୀମଦ୍ ଭକ୍ତିଗୁରୁ ନାରାୟଣ ସ୍ୱାମୀ ମହାରାଜଙ୍କର ଗୁଣବଳୀ କୀର୍ତ୍ତନ କରିବା ଆମର ତାଙ୍କର ଶିଷ୍ୟମାନେ ସବୁ ଆସିଛନ୍ତି ଆମର ପ୍ରଭୁ ଆମର ଗୋବିନ୍ଦଦେବ ପ୍ରଭୁ ଅଛନ୍ତି ଏବଂ ତାଙ୍କର ଶିଷ୍ୟମାନେ କିଛି ମଧ୍ୟ ଏଇ ମନ୍ଦିରରେ ଅଛନ୍ତି ତେଣୁ ଏଇଟା ମୁଁ ଜାଣିନଥିଲି ଆମର କ୍ୟାଲେଣ୍ଡର ଥିଲା ଆମେ ଜାଣିପାରିଥାନ୍ତୁ ଯେ ଆଜି ତାଙ୍କର ଆବିର୍ଭାବ ବୋଲି ଆମେ ଜାଣିପାରିଲୁ ନାହିଁ ତେଣୁ ଅନ୍ୟ ଶିଷ୍ୟମାନଙ୍କୁ ଖବର ବି ଦେଇନାହିଁ ତାଙ୍କୁ ତାଙ୍କୁ ଯୋଜନା କରି କହିଲେ ନା କିଛି ହେବ ନାହିଁ ବ୍ୟାସ ପୂଜା ଆମର ଆମର ମିସ୍କନର ଇଏ ହେଉଛି ଇସ୍କନ ମିଶନ ହେଉଛି କ'ଣ ନା ବୈଷ୍ଣବ ମାଧ୍ୟମରେ ଆମେ ଆମର ସ୍ଥିତି ହେଉଛି ସେଇଟା ଗୋପୀ ଭର୍ତ୍ତୁର ପଦକମଳୀ ଓ ଦାସ ଦାସାନ ଦାସ ଆମେ ସିଧାସଳଖ ଭଗବାନଙ୍କୁ ପୂଜା କରିପାରିବା ନାହିଁ ତାଙ୍କର ଦାସଙ୍କର ଦାସଙ୍କର ଦାସ ଆମେ ତେଣୁ ଆମକୁ ଏଇ ଗୋଟେ ସୁଯୋଗ ମିଳିଲା ତାଙ୍କର ଗୁଣଗାନ କରିବା ମାଧ୍ୟମରେ ତାଙ୍କର କୃପା ପ୍ରାପ୍ତ ହେବା ସହିତ ଭଗବାନଙ୍କ କୃପା ମଧ୍ୟ ପ୍ରାପ୍ତ ହେବା ତେଣୁ ଏଇ ଯେଉଁ ଆମେ କଥା ଚାଲିଛନ୍ତି ଇଏ ହେଉଛି ଅକ୍ରୂର ଭଗବାନଙ୍କର ଗୁଣଗାନ କରୁଛନ୍ତି ଭଗବାନ ଆସି ତାଙ୍କର ଗୃହରେ ପ୍ରବେଶ କରିଛନ୍ତି ଭଗବାନ କଥା ଦେଇଥିଲେ ସେ ଆସିବେ ବୋଲି ବୃନ୍ଦାବନ ଯେତେବେଳେ ମଥୁରକୁ ଆସିଲେ ଅକ୍ରୂର ତାଙ୍କୁ ଆଣିକି ଆସିଥିଲେ ସୁବର୍ଣ୍ଣ ରଥରେ ଆଣିକି ଆସିଥିଲେ ତେଣୁ ଅକ୍ରୂର ତାଙ୍କୁ ବହୁତ ପ୍ରାର୍ଥନା କଲେ ପ୍ରଭୁ ଆମର ଗୃହକୁ ଟିକେ ଆସନ୍ତୁ ଏଇଭଳି ଭାବେ ପ୍ରାର୍ଥନା କରିଥିଲେ ଭଗବାନ କହିଲେ ମୁଁ ପରେ ଯିବି କଂସକୁ ବଧ କଲା ପରେ ଯିବି ତେଣୁ ଏଇ ଯେଉଁ ଭଗବାନ କହିଥିଲେ କଂସକୁ ବଧ କଲା ପରେ ଭଗବାନ ଆଉ ଯାଇନଥିଲେ ସେଠିକି କଂସକୁ ବଧା କଲା ପରେ ଭଗବାନ ଗଲେ ଉଜ୍ଜୟିନୀ ଗଲେ ସେଠି ପାଠ ପଢ଼ିବାକୁ ଗଲେ ଏବଂ ତାପରେ ସବୁ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହିକରି ଶାସନ ଦାୟିତ୍ୱରେ ଇତ୍ୟାଦି ସବୁ ରହିକରି ରାଜା ହେଇଥିଲେ ଉଗ୍ରସେନ କିନ୍ତୁ ତଥାପି ଇଏ ହେଉଛନ୍ତି ପ୍ରକୃତ ରାଜା ହେଉଛନ୍ତି ଭଗବାନ କୃଷ୍ଣ ରାଜା କ'ଣ ବଡ଼ କଥା ତେଣୁ ଯାହା ବି ହେଉ ଉଦ୍ଧବଙ୍କୁ ପଠାଇଥିଲେ ବୃନ୍ଦାବନକୁ ପଠାଇଥିଲେ ଫାଷ୍ଟ ପ୍ରାୟୋରିଟି ଟପ୍ ପ୍ରାୟୋରିଟି ଥିଲା ବୃନ୍ଦାବନ ଭଗବାନ ବିରହରେ ବୃନ୍ଦାବନବାସୀମାନେ ସବୁ ମୃତ୍ୟୁ ପ୍ରାୟ ହୋଇଯାଇଥିଲେ ତେଣୁ ଉଦ୍ଧବଙ୍କ ମାଧ୍ୟମରେ ସବୁ ସବୁ ପ୍ରେରଣ କଲେ ମେସେଜ୍ ଦେଲେ ବହୁତ ବହୁତ ପ୍ରକାର ସମ୍ବାଦ ଦେଲେ ତାଙ୍କ ପିତାମାତା ତାଙ୍କର ପ୍ରିୟସୀମାନଙ୍କ ପାଇଁ ସବୁ ଦେଲେ ଉଦ୍ଧବ ରହିଗଲେ ସେଠି ପାଖାପାଖି 11 ମାସ ଏଇଭଳି ଭାବରେ ସେଠି ଗଲା 64 ଦିନ ଗଲା ତାପରେ ଏଠି 11 ମାସ ଗଲା ଏଇଭଳି ଭାବରେ 13 ମାସରୁ ଉର୍ଦ୍ଧ ହୋଇଗଲା ଭଗବାନ ମଥୁରାକୁ ଆସିବା ପରେ କିନ୍ତୁ ଆଜି ଭଗବାନ ଆ ପୂର୍ବରୁ ଆମେ ଶୁଣୁଥିଲେ କୁବୁଜାଙ୍କର ଗୃହ କୁବୁଜା ମଧ୍ୟ ପ୍ରାର୍ଥନା କରିଥିଲେ ଆମର ଗୃହକୁ ଆସନ୍ତୁ ବୋଲି ତେଣୁ ପ୍ରଥମେ କୁବୁଜାଙ୍କ ଗୃହକୁ ଯାଇଥିଲେ ସେ ବିଷୟ ଆଗରୁ ବର୍ଣ୍ଣନା କରାଯାଇଛି ବର୍ତ୍ତମାନ ଅକ୍ରୂରଙ୍କ ଗୃହରେ ପ୍ରବେଶ କରିଛନ୍ତି ଅକ୍ରୂରଙ୍କ ଗୃହରେ ଯେତେବେଳେ ପ୍ରବେଶ କରିଛନ୍ତି ଭଗବାନଙ୍କୁ ସେ ତାଙ୍କୁ ସବୁ ପୂଜାପୂଜି କରିକି ତାଙ୍କ ପାଦ ଉଦ୍ଧୃତ କରି ସବୁ ପ୍ରକାର ଆସନ ଦେଇକି ତାଙ୍କୁ ବହୁତ ପ୍ରକାର ପୂଜା କରିକିରି ତାଙ୍କୁ ଖାଦ୍ୟ ପ୍ରଦାନ କରି ତାଙ୍କୁ ଚାମ୍ବଳ ପ୍ରଦାନ କରି ତାଙ୍କୁ ସବୁ ବିଭିନ୍ନ ପ୍ରକାର ଉପହାର ପ୍ରଦାନ କରି ତାଙ୍କ ପାଦପଦ୍ମକୁ ନିଜ କୋଳରେ ଅକ୍ଷରେ ଧାରଣ କରି ତାଙ୍କ ପାଦକୁ ସମ୍ଭାବନ କରୁଥିବା ସମୟରେ ଏଇ 17ରୁ 27 ଏ 11ଟି ଶ୍ଳୋକ କହିଛନ୍ତି ଭଗବାନଙ୍କୁ ସ୍ତୁତି କରିଛନ୍ତି ତେଣୁ ଆଜି ଏହି ପ୍ରସଙ୍ଗରେ ଆମେ ଶୁଣିବା 25 ନମ୍ବର ଶ୍ଳୋକ ଆମେ କିଛି ସମୟ କହିବା ତାପରେ ଶ୍ରୀଶ୍ରୀମଦ୍ ଭକ୍ତିଗୁରୁ ନାରାୟଣ ସ୍ୱାମୀ ମହାରାଜଙ୍କ ବିଷୟରେ କିଛି କହିବା ଆପଣମାନେ ମଧ୍ୟ କହିବେ ତେଣୁ ଏଇଭଳି ଭାବରେ ଆଜିର ବ୍ୟାସ ପୂଜା ପାଳନ କରାଯିବ ତେଣୁ ଏଠି କୁହାଯାଉଛି ଯେ ଯେଉଁ ଆସିଲେ ସେ କହୁଛନ୍ତି ସତ୍ୱଂ ଆପଣ ଆପଣ ହେଉଛନ୍ତି କି ସତ୍ୱଂ ପ୍ରଭୁ ଅଦ୍ୟ ବସୁଦେବ ଗୃହେ ନା ଏଇଟା ଗତକାଲି କହିଥିଲା 24 ନମ୍ବର ଶ୍ଳୋକ ବର୍ତ୍ତମାନ କହୁଛନ୍ତି ଅଧ୍ୟ କହିଲେ ବର୍ତ୍ତମାନ ତେଣୁ ଅଧ୍ୟ ଈଶ ହେ ପ୍ରଭୁ ନୁ ଆମମାନଙ୍କର ଏ ଗୋଟେ ବସତ୍ୟ ଏ ଯେଉଁ ଗୃହ ଏଇଟା ପ୍ରକୃତରେ ଭଗବାନଙ୍କର ସବୁକିଛି ଭଗବାନଙ୍କର ଭଗବାନ କୃପା କରି ଆମକୁ ଏସବୁ ଦେଉଛନ୍ତି ଆମକୁ ଘର ଦେଇଛନ୍ତି ସବୁ ସବୁ ପ୍ରକାର ଆମକୁ ସୁବିଧା ଦେଇଛନ୍ତି ଦେବାର ଉଦ୍ଦେଶ୍ୟ ହେଉଛି ଆମେ ଭଗବାନଙ୍କ ଭଜନରେ ରହିବା, ଭଗବାନ ସେବା କରିବୁ, ଭଜନ କରିବା। କିନ୍ତୁ ଆମେ ତ ଭଗବାନ ଜାଣୁନାହିଁ, ଆମେ ଭାବୁଛେ ଇଏ ଆମର ଘର, ଇଏ ସବୁ ଆମର ଶରୀର, ଇଏ ସବୁ କାହିଁ ଭଗବାନ ଭୁଲି ଯାଉଛେ। ଯେଉଁମାନେ ପ୍ରକୃତରେ ବିଦ୍ୱାନ ପରେ କହିବେ, କହ ପଣ୍ଡିତ, ଆପଣଙ୍କଠାରୁ କିଏ ଅଧିକ ବଡ଼ ପଣ୍ଡିତ ଅଛନ୍ତି? ଭଗବାନ ତାଙ୍କର ଗୁଣଗାନ କରିବେ, ଭକ୍ତଙ୍କର ଗୁଣଗାନ କରିବେ ଭଗବାନ। ଆମେ କ'ଣ ଗାନ କରିବା, ଗୁଣଗାନ କରିବା? ଭକ୍ତଙ୍କର ଗୁଣଗାନ ଭଗବାନ କରିବା ପରେ ଶୁଣିବା। ଭଗବାନ ଭକ୍ତଙ୍କର ଗୁଣଗାନ କରିବେ, ଦେବତାମାନଙ୍କଠାରୁ ମଧ୍ୟ ଆପଣ ଆହୁରି ଉନ୍ନତ ସ୍ଥିତିରେ ଅଛନ୍ତି, ଏସବୁ ଶ୍ଳୋକ ଆସିବ। ତେଣୁ ସେ କହୁଛନ୍ତି ଭଗବାନ ପ୍ରଥମେ ଏ ସ୍ଥିତି କରୁଛନ୍ତି। ଅଧ୍ୟ ଈଶ କହିଲେ ନିୟନ୍ତ୍ରଣକାରୀ, ସବୁକିଛି ସେ ନିୟନ୍ତ୍ରଣ କରୁଛନ୍ତି। ଏମିତି କିଛି ନାହିଁ ତାଙ୍କ ନିୟନ୍ତ୍ରଣ ବାହାରେ ହୋଇଗଲା ତାଙ୍କର। ଭଗବାନ ଚାହୁଁଛନ୍ତି ଗୋଟେ କଥା, ଆଉ ଗୋଟେ କଥା ହୋଇଗଲା, ତାଙ୍କ ନିୟନ୍ତ୍ରଣର ବାହାରେ ହୋଇଗଲା। ଈଶ୍ୱର ପରମ କୃଷ୍ଣ ପରମ ନିୟନ୍ତ୍ରଣକାରୀ ସିଏ। ଆମର ଭୌତିକ ଜଗତରେ ବହୁତ ନିୟନ୍ତ୍ରଣକାରୀ ଅଛନ୍ତି, ଭୌତିକ ଜଗତରେ ଉର୍ଦ୍ଧ୍ୱରେ ମଧ୍ୟ ବହୁତ ନିୟନ୍ତ୍ରଣକାରୀ ଅଛନ୍ତି, କିନ୍ତୁ ସବୁ ନିୟନ୍ତ୍ରଣକାରୀଙ୍କର ଯିଏ ନିୟନ୍ତ୍ରଣକାରୀ ସିଏ ହେଉଛନ୍ତି ଭଗବାନ, ସ୍ୱୟଂ ଭଗବାନ କୃଷ୍ଣ। ଈଶ ନୋ ବସତେହ, ବସତେହ ବହୁ ବଚନ କୁହାଯାଇଛି। ଏଭଳି ଭାବରେ ଆମମାନଙ୍କର ଯେଉଁ ଗୃହ ରହିଛି ବସତେହ, ଆମେ ଯେଉଁଠି ବସି ରହୁଛେ, ବସତି କରୁଛେ, ସ୍ଥାପନ କରୁଛେ, ଯେଉଁଠି ରହୁଛେ ଗୃହ, ଇଏ ହେଉଛି ଭଗବାନଙ୍କ ବସତି, ଇଏ ଭଗବାନଙ୍କ ଗୃହ, କ'ଣ ନିକେତନ ବା ଆଳୟ, ମନ୍ଦିର ଆଳୟ, ଦେବାଳୟ, ଭଗବାନଙ୍କର ଆଳୟ, ଭଗବାନଙ୍କ ନିକେତନ, ଭଗବାନଙ୍କ ମନ୍ଦିର, ଭଗବାନଙ୍କର ଗୃହ ଇଏ। ତେଣୁ ଆଜି ଇଏ କହୁଛନ୍ତି ଅଧ୍ୟ ଈଶ ନୋ ବସତେହ ଖଡ଼ ଭୂରି ଭାଗା, କେତେ ବଡ଼ ଭାଗ୍ୟ, ଭୂରି ଭାଗା ଶ୍ରେଷ୍ଠ ଭାଗ୍ୟ, ଏଇଟା ନିଶ୍ଚିନ୍ତ ଭାବରେ ଏଇଟା ବଡ଼ ଭାଗ୍ୟ ଆମର। ଭଗବାନ ଆସି ଉପସ୍ଥିତ ଅଛନ୍ତି, ଆସି ଏଠି ରହିଛନ୍ତି, ଆମ ଗୃହକୁ ଆସିଛନ୍ତି, କେତେ ବଡ଼ ଭାଗ୍ୟ। ଯିଏ ଜାଣିଛନ୍ତି ସେ ଭାଗ୍ୟ ସେ ବୁଝିବେ, ଯିଏ ଜାଣିନାହାନ୍ତି ସେ ବୁଝିପାରିବେ ନାହିଁ। ସେମାନେ ଭାବୁଛନ୍ତି କ'ଣ ନା, ଏହାର ନିଦ୍ରା ଭାଇ ମଧ୍ୟ ଇଏ ଆମର ବଡ଼ ଭାଗ୍ୟ, ବହୁତ କିଛି ଟଙ୍କା ରୋଜଗାର କରିଦେଲେ, ବହୁତ କିଛି ଭୋଗ କରିଦେଲେ, ଟିଭି ଦେଖିଦେଲେ, ବହୁତ କଥା କଥା ହେଇଗଲେ, ଏସବୁ ହେଇକରି ଏଇଟା ଆମର ବଡ଼ ଭାଗ୍ୟ ଆମର, ଏଇଟା ଏତେ ବଡ଼ ଭାଗ୍ୟ ଆମର ହେଲା। ଆମେ ଚୈତନ୍ୟ ଚର୍ଚ୍ଚା ମଧ୍ୟ ବର୍ଣ୍ଣନା କରାଯାଇଛି, ମହାପ୍ରଭୁ କହୁଛନ୍ତି ସେ କଥା, ବ୍ରହ୍ମାଣ୍ଡ ବ୍ରହ୍ମିତେ କୋନ ଭାଗ୍ୟବାନ ଜୀବ, ଗୁରୁକୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବିଜ। ଇଏ ହେଉଛି ଭାଗ୍ୟ, ନହେଲେ ଘୁରି ବୁଲି ଚାଲୁଥିବା, କଷ୍ଟ ପାଉଥିବା, ନଦୀରେ ବୁଡ଼ୁଥିବା ଉଠୁଥିବା, ନଦୀରେ ବୁଡ଼ୁଥିବା ଉଠୁଥିବା, ଯେଉଁଭଳି ଦଣ୍ଡ ଦିଆଯାଏ ଉଠିଗଲେ ଆମେ ଭାବୁଛେ ବହୁତ ଏତେ ଆନନ୍ଦ, ଭୌତିକ ଜଗତର ଆନନ୍ଦ ହେଉଛି ସେଇଭଳି ଭାବରେ। ପ୍ରକୃତ ଭାଗ୍ୟ ସେଇମାନଙ୍କର ଯେଉଁମାନେ ଗୁରୁକୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବିଜ। ଆଜି ଶ୍ରୀଶ୍ରୀମଦ ଭକ୍ତିଗୁରୁ ନାରାୟଣ ସ୍ୱାମୀ ଗୁରୁ ମହାରାଜ ସେ ଗୁରୁ ହେଲେ ସେ ଭକ୍ତିଲତା ପ୍ରଦାନ କରୁଛନ୍ତି, ତାଙ୍କ ଶିଷ୍ୟମାନେ ପ୍ରଦାନ କରୁଛନ୍ତି, ତାଙ୍କୁ ଭାଗ୍ୟ ପ୍ରଦାନ କରୁଛନ୍ତି। ଆମେ ମଧ୍ୟ ସେହିଭଳି ଭାବରେ ଗୁରୁ ଗ୍ରହଣ କଲୁ, ଆମେ ଯଦି ଏ ଭାଗ୍ୟ ନ ଆସିଥାନ୍ତୁ ଆଜି ଆମେ ଏ କଥା କହିପାରିନଥାନ୍ତୁ। ଆମେ ସେଇ ଭୌତିକ ଜଗତରେ ଯେଉଁଭଳି ଭାବରେ ଚାଲିଛି, ସ୍ରୋତ ପାହାଡ଼ର ସ୍ରୋତ ରିହାତ୍ମନ ନିଦ୍ରା ପରିହାରୀ, ଗୋଟେ ଆମର ଜଣେ ଭୌତିକବାଦୀ ରଚନା କରିଛନ୍ତି ଏଇଟାକୁ, ରିହାତ୍ମନ ନିଦ୍ରା ପରିହାରୀ, କ'ଣ କାହାଳର ପ୍ରବାହ ଦେଖ କେମିତି ଯାଉଛି, କାହାଳର ସ୍ରୋତ ଯାଉଛି, ତାକୁ ଦେଖ ନିଦ୍ରା ତ୍ୟାଗ କରି ଦେଖ କାହାଳର ସ୍ରୋତ କେମିତି ରହିଛି, ଏଇଭଳି ଭାବରେ କଥା ରହିଛି। କାହାଳ ଚାଲିଛି ସଂସାର ଚକ୍ର ଘୁରି ବୁଲୁଛି, ସମସ୍ତଙ୍କୁ ପେଶି ଦେଉଛି ସେଥିରେ, ପୁନରପି ଜନନମ ପୁନରପି ମରଣମ ପୁନରପି ଜନନୀ ଜଠରେ ଶୟନମ ଇହ ସଂସାରେ ବହୁଗୁସ୍ତାରେ କୃପା ପାରେ ପାହି ମରାରେ। ଏଇଭଳି ଭାବରେ ଜନ୍ମମୃତ୍ୟୁ ଚକ୍ରରେ ଘୁରି ପଡ଼ିଥାନ୍ତେ ଆମେ, ଯେ ଆମକୁ ଉଦ୍ଧାର କରୁଛନ୍ତି, କେତେ ବଡ଼ ଭାଗ୍ୟ ସେ ଆମକୁ ଦେଲେ, ଏ ଭୌତିକ ଜଗତରୁ ଉଦ୍ଧାର କଲେ, ଆମକୁ ସୁଯୋଗ ଦେଲେ, ଆମେ ଯଦି ସେଇଟା ଗ୍ରହଣ ନ କରିବା ସେଟା ଅଲଗା କଥା, ଏଇଟା ଆମର ହତଭାଗ୍ୟ। କିନ୍ତୁ ଆମର ଭାଗ୍ୟ ସିଏ ଆମକୁ ପ୍ରଦାନ କଲେ, ଭକ୍ତି ପ୍ରଦାନ କଲେ, ଆମ ଶିଷ୍ୟ ରୂପରେ ଗ୍ରହଣ କଲେ, ଭଗବତ ଧାମ ନେବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଦେଇଛନ୍ତି। କିନ୍ତୁ ଆମେ ଯଦି ତାଙ୍କ ନିର୍ଦ୍ଦେଶ ମାନିବା ନାହିଁ, ତାଙ୍କ କଥା ଶୁଣିବା ନାହିଁ, ଆମ ମନ ଇଚ୍ଛା କାର୍ଯ୍ୟ କରିବା, ଏଇଟା ଆମର ହତଭାଗ୍ୟ। ଆମର ଭାଗ୍ୟ ଥାଇକି ମଧ୍ୟ ସୌଭାଗ୍ୟ ପ୍ରଦାନ କରି ମଧ୍ୟ ଆମେ ହତଛଡ଼ା କରିଦେଲେ, ଏତେ ବଡ଼ ଭାଗ୍ୟ ଆମକୁ ମିଳିଥିଲା ମିଳିଛି। ଭୌତିକ ଜଗତରୁ ଉଦ୍ଧାର ହେବା କ'ଣ ଛୋଟିଆ କଥା, ଭୌତିକ ଜଗତରୁ ଉଦ୍ଧାର ହେବାଟା ଆମର ପ୍ରକୃତ। ଆମର ଶ୍ରୀଶ୍ରୀମଦ ଗୌରବଂଶ ମହାରାଜ କହନ୍ତି, ପ୍ରଭୁପାଦ ମହାରାଜ ସମସ୍ତେ ବୈଷ୍ଣମାନେ କଥା କହନ୍ତି, ମିଲିୟନ ଗ୍ୟାଲନ୍ସ ଗ୍ୟାଲନ୍ସ ଅଫ୍ ବ୍ଲଡ୍ ସେମାନେ ଖର୍ଚ୍ଚ କରନ୍ତି ଗୋଟେ ବଦ୍ଧ ଜୀବକୁ ଭୌତିକ ଜଗତରୁ ଉଦ୍ଧାର କରିବା ପାଇଁ। ଗ୍ୟାଲନ୍ ଗ୍ୟାଲନ୍ ବ୍ଲଡ୍ ସ୍ପିରିଚୁଆଲ୍ ବ୍ଲଡ୍ ସେ ଖର୍ଚ୍ଚ କରନ୍ତି। ଆମର ସୁଶ୍ରୀମଦ ଗୌରବନ୍ଦ ସେ ମହାରାଜ ଆମେ ଭୌତିକ ଜଗତରେ ରହି ଚିତ୍କାର କରୁଛେ, ଯେଉଁମାନେ ସେ ଅବସ୍ଥା ଆସିନାହିଁ ସେମାନେ ଭୌତିକ ଜଗତରେ ଆନନ୍ଦରେ ଖୋଜି ବୁଲୁଛନ୍ତି, ଆନନ୍ଦ ଦୁଃଖକୁ ସୁଖ ବୋଲି ଭାବିକି ରହିଛନ୍ତି, ଅବିଦ୍ୟା ଅବସ୍ଥା ହିଁ ରହିଛନ୍ତି। ଯେଉଁମାନଙ୍କର ବୁଦ୍ଧି ଆରମ୍ଭ ହେଇଛି ସେମାନେ ଚିତ୍କାର କରୁଛନ୍ତି କେମିତି ଉଦ୍ଧାର ହବୁ ଉଦ୍ଧାର ହବୁ, ସେଇଟା କେହି ଜାଣିପାରନ୍ତି ନାହିଁ। ଆମ ତଥାଗତ ବନ୍ଧୁବାନ୍ଧବ ଇତ୍ୟାଦି କେହି ଜାଣିପାରନ୍ତି ନାହିଁ କେମିତି ଉଦ୍ଧାର କରିବେ, କିନ୍ତୁ ବୈଷ୍ଣବମାନେ ଜାଣନ୍ତି କେମିତି ଉଦ୍ଧାର କରେ। ସେ ଜାଣନ୍ତି କାହିଁକିନା ସେମାନେ ଆଣିକିରି ଆସିଛନ୍ତି ଗୁଣାନ୍ ପ୍ରାପ୍ତସ୍ୟ କଲ୍ୟାଣ ଗୁଣାନ୍ ଅବଶ୍ୟ ଗୁଣର ଯେ ଅର୍ଣ୍ଣବ ଭଗବାନ ଠାରୁ ସେ କୃପା ଆଣିକିରି ଆସିଛନ୍ତି, ଗୋଟେ ଦୌଡ଼ି ଆଣିକି ଆସିଛନ୍ତି, ସିଏ ଉଦ୍ଧାର କରିବେ। ଗୋଟିଏ ଦୌଡ଼ିରେ ଗୋଟିଏ ମୁଣ୍ଡ ରହିଛି ଭଗବାନ ପାଖରେ, ଭଗବାନ ପାଦ ପାଖରେ ରହିଛି, ଆଉ ଗୋଟେ ଆଣିକି ଆସିଛନ୍ତି, କହୁଛି ପକାଉଛନ୍ତି ବାପା ଏଇଟାକୁ ଧର ଉଠିଛନ୍ତି ଉଦ୍ଧାର କରିବି। ହଁ ଆମେ ଧରିଲେ ଧରିଲେ ଗୁରୁଦେବ ଟାଣିଲେ ଆମକୁ, ବିଲିୟନ୍ସ ଅଫ୍ ଗ୍ୟାଲନ୍ସ ଅଫ୍ ଗ୍ୟାଲନ୍ସ ଅଫ୍ ବ୍ଲଡ୍ ଖର୍ଚ୍ଚ କରୁଛନ୍ତି, କିନ୍ତୁ ଆମେ ଧରିଲେ ପୁଣି ଚିନ୍ତା କଲେ ହେଇ ଏଇଟା କିଛି ଲାଭ ନାହିଁ, ଏଇ ଛାଡ଼ିଦେଲେ ପୁଣି ଧୁନ୍ଟା ପଡ଼ିଲେ ଚଳିଲେ, ଏଇଭଳି ଭାବରେ ଆମର ଅବସ୍ଥା। ହଁ ଗୁରୁଙ୍କର ଏଇଟା ଦୁଃଖ, ତେଣୁ ସିଏ ଆମକୁ ଉଦ୍ଧାର କରି ଆମେ ଯଦି ଧରିଦେବା ଆମକୁ ଚିନ୍ତା କରିବା ନାହିଁ, ସେ ଧରିଦେବା ଭଗବାନ ଶ୍ରୀ ଗୁରୁ ଚରଣ ପଦ୍ମା କେବଳ ମାଧ୍ୟମରେ ଇଏ ବଡ଼ ଭାଗ୍ୟ। ଆଜି ଯେଉଁମାନେ ସେଇଟାକୁ ଅନୁଭବ କରିଛନ୍ତି ସେମାନେ ଏଇଟା ବୁଝିପାରିବେ, ସେମାନେ କହିପାରିବେ ଏ କଥା, ଯେଉଁମାନେ ବୁଝିନାହାନ୍ତି ସେଇ ଆହାର ନିଦ୍ରା ଭୟ ମଧ୍ୟରେ ହିଁ ରହିଗଲେ, ଗୁରୁ ଗ୍ରହଣ କରିକି ମଧ୍ୟ ରହିଗଲେ, ଅଜ୍ଞତା ଭିତରେ ରହିଗଲେ, ସେମାନେ ବହୁତ ଦୁର୍ଭାଗା ସେମାନେ। ତେଣୁ ଯେଉଁମାନେ ଏଇଟା ଗ୍ରହଣ କରି ସିରିୟସ୍ଲି ଗୁରୁଦେବ କଥାକୁ ନିର୍ଦ୍ଦେଶକୁ କାୟ ମନ ବାକ୍ୟରେ ଗ୍ରହଣ କରିକି ଚାଲୁଛନ୍ତି କାର୍ଯ୍ୟ କରୁଛନ୍ତି, ସେମାନେ ଭଗବତ ଧାମରୁ ଉଦ୍ଧାର ଭଗବତ ଧାମକୁ ଯିବେ, ଭୌତିକ ଜଗତରୁ ଉଦ୍ଧାର ହେବେ। ତେଣୁ ଏଇଟା କହୁଛନ୍ତି ଆଜି ଅକ୍ରୁର ବୁଝୁଛନ୍ତି ଭୁରି ଭାବା, ଇଏ ଆମର ଭାଗ୍ୟ, ଏ ଯେଉଁ ଦୁଃଖାଳୟରୁ ଆମେ ସୁଖାଳୟକୁ ଯିବା, ଭଗବତ ଆନନ୍ଦାଳୟକୁ ଯିବା, ଆନନ୍ଦାମ ବୋଧି ବର୍ଦ୍ଧନମ, କେତେ ବଡ଼ ଭାଗ୍ୟ। ଯାହା ସର୍ବଦେବ ପିତୃଭୂତ ଦେବ ମୂର୍ତ୍ତି, ଏ ଭଗବାନ ସବୁକିଛି ତାଙ୍କ ପାଖରେ ରହିଛି, ସବୁ ଦେବତା ବ୍ରହ୍ମା ଶିବ ଆଦି ଯିଏ ତାଙ୍କର ଶରଣରେ ଯାଉଛନ୍ତି, ତାଙ୍କ ପାଦ ପଦ୍ମ ତାଙ୍କଠାରୁ ସୃଷ୍ଟି ହେଇଛନ୍ତି ଭଗବାନ। ବ୍ରହ୍ମା ବ୍ରହ୍ମା କେଉଁଠୁ ଆସୁଛନ୍ତି, ଭଗବାନଠାରୁ, ଭଗବାନଙ୍କର ନାଭିରୁ ଜାତ ହେଇଛନ୍ତି ଭଗବାନ, ସେ ମୂର୍ତ୍ତି ସବୁକିଛି ତାଙ୍କ ପାଖରେ ରହିଛି। ସର୍ବଦେବ ବ୍ରହ୍ମା ଶିବ ଭଗବାନଙ୍କ ଠାରୁ ଆସୁଛନ୍ତି, ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ କହିଲେ ମହର୍ଷୟ ସପ୍ତ ପୂର୍ବେ ଚତ୍ୱାର ମାନବସ୍ତଥା, ମହର୍ଷୟ ପୂର୍ବେ ଚତ୍ୱାର ମାନବସ୍ତା, ତାପରେ ଦଶମ ଅଧ୍ୟାୟରେ ଇଏ ହେଉଛି ବିଭୂତି ଯୋଗ ଭଗବାନଙ୍କର, ଏଇଟାକୁ ଯିଏ ଜାଣିଯିବ ସେ ଭଗବାନ ଜାଣିଯିବ। ଏ ଚାରୋଟି ଶ୍ଳୋକରେ ଏ କହୁଛନ୍ତି କ'ଣ, ମହର୍ଷୟ ସପ୍ତ ପୂର୍ବେ ଚତ୍ୱାର ମଦ୍ଭାବା ମାନସ ଦାତା ଜୟସାଂ ଲୋକ ମୀମା ପ୍ରଜା, ସମସ୍ତେ କିଛି ଭଗବାନଙ୍କ ଜାତ ହେଉଛନ୍ତି, ମହର୍ଷିମାନେ ଆସୁଛନ୍ତି, ଚାରି କୁମାର ଆସୁଛନ୍ତି, ମନୁମାନେ ଆସୁଛନ୍ତି, ଏ ସମସ୍ତେ ସମସ୍ତେ ଭଗବାନଙ୍କର ଆସୁଛନ୍ତି, ସବୁ ମୂର୍ତ୍ତି ହେଉଛନ୍ତି ସିଏ ଭଗବାନ। ସର୍ବଦେବ ସର୍ବଦେବ ପିତୃ ପିତୃଣାମ ଅର୍ଜମା ଚାଷ୍ମି, ଭଗବତ ଗୀତାରେ ଭଗବାନ କହିଲେ ଦେବାନାମ ଅସୀମ ବାସବ, ଦେବତାମାନଙ୍କ ଭିତରେ ମୁଁ ହେଉଛି ବାସବ, ଏସବୁ ଭଗବାନଙ୍କ ବିଭୂତି ଭଗବାନଙ୍କ ମୂର୍ତ୍ତି। ସର୍ବଦେବ ପିତୃ ପିତୃଣାମ ଅର୍ଜମା ଚାଷ୍ମି, ଏଥିରେ ବିଦୁର ବିଦୁର ହେଉଛନ୍ତି ଯମରାଜ, ଆମେ ସଂକ୍ଷେପରେ କହିବା ଯମରାଜ ଯେତେବେଳେ ସେ ଅଭିଶାପଗ୍ରସ୍ତ ହେଲେ ମାଣ୍ଡଭୂମି ଠାରୁ ସିଏ ଆସିକିରି ବିଦୁର ରୂପରେ ଜନ୍ମ ହେଇଥିଲେ, ଶୂଦ୍ର ରୂପରେ ହେଇଥିଲେ, ତେଣୁ ସେହି ସମୟରେ ଅର୍ଜୁନା ଥିଲେ ଯମରାଜ ଥିଲେ, ପିତୃମାନଙ୍କର ମୁଖ୍ୟ ହେଉଛନ୍ତି ପିତୃମାନଙ୍କ ରାଜା ପିତୃରାମ ଅର୍ଜମା ଚାଷ୍ମୀ, ଇଏ ଅର୍ଜମା ହେଉଛନ୍ତି ମଧ୍ୟ ଆଦିତ୍ୟଙ୍କର ଜଣେ ଆଦିତ୍ୟ ଅର୍ଜମା ପିତୃନା ଭୂତ ଭୂତ କହିଲେ ଯେତେ ଜୀବ ଅଛନ୍ତି 84 ଲକ୍ଷ ପ୍ରକାର ଜୀବ ଅଛନ୍ତି ସମସ୍ତେ ଭୂତ ଭୂତ ଜୀବଭୂତ ମହାବାହୁ ଏମାନେ ସବୁ ଜୀବଭୂତ। ନୃଦେବ ମନୁଷ୍ୟମାନେ ମନୁଷ୍ୟମାନଙ୍କ ଭିତରେ ଯିଏ ମୁଖ୍ୟ ରାଜା ଭଗବତ ଗୀତାରେ ଭଗବାନ କହିଲେ ମନୁଷ୍ୟ କ'ଣ ନରାଣାଂଚ ନରାଧିପମ୍, ମନୁଷ୍ୟମାନଙ୍କ ଭିତରେ ମୁଁ ହେଉଛି ରାଜା, भूतानाम अस्मि चेतना भगवद गीता मध्य भगवान कहले भूतमान मनुष्यमान जीवमान वृत्ति कौन सी चेतना भगवान जदि न था चेतना रही था भगवान चलीगले चेतना चली जीव तेणु ये मूर्ति भगवान जो देखुंत कौन साधारण मूर्ति सब मूर्ति समस्त मूर्ति ये सम्मिलितर सम्मिलित मूर्ति ये सबकि रही पाखे जो सर्वदेव पितृभूत नुदेव मूर्ति से भगवान झत पाद शौच शरीर त्रिजगत पुनाती जहाँ पाद पद्म को शौच पाद को जो भगवान वामन देव रूप से आसते पाद को बढ़ई दे भौतिक जगतर आवरण को भेद करी सात आवरण रही प्रति आवरण ता पूर्व आवरण दस गुण अधिका ये सब आवरण को भेद करदेला के भगवान पाद पद्म के शक्ति रही देखु पद्म बोली कहुत बहुत कोमल कि सब छेद करदे ते विराट विराट आवरण को छेद कर दिए भगवान पाद अद्भुत भगवान से यही भाव में सब आवरण छेद कर भगवत धाम चलीगला चित जगत प्रवेश करगला चित जगत जल रही कारणान्नव जल चित जगत सांगे सांगे कारणान्नव जल आरंभ ही ना चित जगत मत आकाश रही आकाश ऊर्ध कले वैकुंठ लोक रही वैकुंठ लोक आरंभ पूर्व जल रही चित जगत जल रही तेणु ये जल को जो प्रवेश कर भगवान पाद पद्म स्पर्श कला से ही समय भगवान पाद पद्म को पाद नख को धौत कर जल आसीगले तलुक आसीगले चित जगत आसीगले भौतिक जगत को आसीगले ये भगवान कृपा तेणु जत् पाद शौच शरीर योजी गंगादेवी त्रिजगत तीन जगत को पवित्र कै भागवत दशम स्कंद पथ मध्य कह जो भगवान लीला को सुखदेव गोस्वामी कौन भगवान कृष्ण का लीला को संक्षेप में वर्णना करदे नवम चंद्र चौबीस अध्याय तेणु चार पाँच दिन हो गला सुखदेव परीक्षित महाराज किसी खाद्य ग्रहण करना किसी विश्राम नहीं ना कि पानी जल टे पान करना तेणु भगवान सुखदेव गोस्वामी चाहिए टी विश्राम निपर कथा ना ना कहू आप कथा कहतु कथा बंद कले मत कष्ट कथा चलते मत किसी बाधा हो ना नैसा नई न अति दुस्सहा क्षिन्मा त्यक्त दम विवाद थे पीवंतम तन मुखामृत च्युतम हरि कथामृतम आपणकर मुख पद्म जो आम कथामृत पान करूँ आम कौन बाधा आसुना खाद्य मध्य बाधा दौना जोटा कि सहय करना तेणु ये आनंद होकर सुखदेव गोस्वामी भगवान लीला को जो वर्णना कर प्रथम एक कथा कहले वासुदेव कथा प्रश्न पुरुषां त्रिन पुनाति भक्तारं पुच्छकं श्रोत्रं तत्पाद सलिलं तथा भगवान विषय जो मैंने प्रश्न करती सुख परीक्षित महाराज मृत्यु समय से कौन सी चिंता ना कमी मुझे मृत्युवरण करें सात दिन आज चार पाँच दिन पड़े गला कौन सी चिंता ना मृत्युप कौन चिंता ना भगवान कथा शुणवर के आग्रह प्रश्न पचार गोटे पर गोटे पर गोटे पर प्रश्न पचार परीक्षित महाराज प्रश्न में सुखदेव गोस्वामी आनंदित हो कथा कहते भगवान कथा को जो मैंने प्रश्न पचारती तीन प्रकार व्यक्ति पवित्र हो जाती पुरुषां त्रीन पुनाति किभली भाव में भक्तारं पुच्छकं श्रोत्रुं जे वक्ता जो कथा कहे प्रश्न उत्तर देवे पुच्छकं जो प्रश्न पचारे एवं जो मैंने श्रवण करेंगे तीन प्रकार व्यक्ति मैंने समस्त पवित्र हो जाती किभली भाव में न तत्पाद शरीर कथा भगवान यही गंगादेवी कथा कहु गंगादेवी भगवान पाद पद्म धौत कर शरीर भगवद गीतार मत भगवान कहले स्रोतसाम जाह्नवी नदीमान जाह्नवी भागवत मत सूत गोस्वामी कहले निम्नगान यथा गंगा गंगार यही महात्म्य रही भागवत पंचम स्कंदर गंगार महात्म्य मत वर्णना कर आम आलोचना करे तेणु ये गंगार महात्म्य रही कथा गोटे प्रकार गंगा भगवान कथा भगवत गीतार वर्णना करा स्वयं पद्मनाभस मुख पद्मात्मनिषित गीता गंगोदक पीता पुनर्जन्म न विद्यते गीता भागवत ये गोटे गोटे गंगा भाई ये आम पान करवा जगत रु उद्धार हो जा केमी पान करवा गुरुदेव मध्यम पान करवा मनुमन पान कर तेणु ये जो रही तत्पाद शरीर त्रिजगत पुनाद प्रभुपाद महाराज कहते कृष्ण इस्कन हो भाव जो मैंने जयन करेंगे जो मैंने कथा कहे जो मैंने साय करेंगे समस्त पवित्र होजे ପର୍ପଟରେ ପ୍ରଭୁପାଦ ମହାରାଜ କହିଛନ୍ତି ଏଇଟା। ତେଣୁ ଏହିଭଳି ଭାବରେ ଭଗବାନ ପାଦ ପଦ୍ମକୁ ଧୌତ କରିଥିବା ଜଳ ତିନି ଜଗତକୁ ପବିତ୍ର କରିଦେଉଛି। ସତ୍ୱଂ ଜଗଦ୍ଗୁରୁ, ଯେଉଁ ଭଗବାନ ପ୍ରକୃତରେ ଜଗଦ୍ଗୁରୁ, ଆଜି ଆମେ ଯେଉଁ ଗୁରୁ ହେଉଛେ କ'ଣ, ସେଇ ଗୁରୁଙ୍କ ଠାରୁ ଆମେ ଆସୁଛେ, ପରମ୍ପରାରେ ଆସିଛେ। ଏବଂ ପରମ୍ପରା ପ୍ରାପ୍ତ ଗୁରୁ ମନୁମନ ଜ୍ଞାନ ପାଇକରି ଗୁରୁ ହେଇଗଲେ ତା ନୁହଁ, ସେ ହେଉଛନ୍ତି କ'ଣ ଅନଅଥରାଇଜ ଗୁରୁ। ଭାଗବତ ସେ ଶ୍ଳୋକ ଅଛନ୍ତି କ'ଣ, ଶବ୍ଦ ବ୍ରହ୍ମାଣି ନିଷ୍ଣାତ ନ ନିଷ୍ଣାତ ପରେ ଯଦି ସମସ୍ତ ଶ୍ରମଫଳ ହି ଅଧନୁମେବ ରକ୍ଷତା। ଯେଉଁଭଳି ଭାବରେ ସମସ୍ତ ଶାସ୍ତ୍ର ଜ୍ଞାନ ଜାଣିଛନ୍ତି, ଶବ୍ଦ ବ୍ରହ୍ମାଣ୍ଡ ସବୁ ଶାସ୍ତ୍ର ଜାଣିଛନ୍ତି କିଛି, କିନ୍ତୁ ଭଗବାନଙ୍କ ପାଖରେ ଆଶ୍ରୟ ନେଇନାହାନ୍ତି। ତାଙ୍କର ସବୁକିଛି ଜ୍ଞାନ ହେଉଛି ବେକାର। ନ ନିଷ୍ଣାତ ପରେ ଯଦି ସମସ୍ତ ତାଙ୍କର କେବଳ ଶ୍ରମ ଅଧନୁମେବ ରକ୍ଷତା, ଯେଉଁଭଳି ଭାବରେ ଆମେ ଧେନୁ ପାଳନ କରୁଛେ, କିଛି ଗାଈ କ୍ଷୀର ଦେଉନାହିଁ, ଯେଉଁଭଳି ଭାବରେ ସେଇଭଳି ଅବସ୍ଥା। ଏହି ଶ୍ଳୋକ ଏକାଦଶକନ୍ଦରେ ଭଗବାନ କହୁଛନ୍ତି ଉଦ୍ଧବଙ୍କୁ, ଇଏ ଗୁରୁ ହେଉଛନ୍ତି କିଏ ଯେ ପରମ୍ପରାରେ ଆସୁଛନ୍ତି, ତାଙ୍କର ଗୁରୁ ତାଙ୍କର ଗୁରୁ ତାଙ୍କର ଗୁରୁ, ଏହିଭଳି ଭାବରେ ପହଞ୍ଚିବା ଭଗବାନ ପାଖରେ। ବସୁଦେବ ବସୁଦେବଂ ସୁତଂ ଦେବଂ କଂସ ଚାଣୁ ରମର୍ଦ୍ଦନ ଦେବକୀ ପରମାନନ୍ଦଂ କୃଷ୍ଣଂ ବନ୍ଦେ ଜଗଦ୍ଗୁରୁ। ଭଗବାନ ହେଉଛନ୍ତି ଜଗଦ୍ଗୁରୁ। ତେଣୁ ଏଇ ଯେଉଁ ଗୁରୁ, ଗୁରୁ କହିଲେ କୌଣସି ଇଏ ନାହିଁ, ତଫାତ୍ ନାହିଁ, ଇଏ ଗୁରୁ ଅଲଗା, ସେ ଗୁରୁ ଅଲଗା, ସେ ଗୁରୁ, ଗୁରୁ ତତ୍ତ୍ୱ ଏକ। ଯେମିତି ଆମେ କହିବାନି ଭାରତର ସୂର୍ଯ୍ୟ ଆମେରିକାର ସୂର୍ଯ୍ୟ ଅଲଗା ଅଲଗା, ଇଏ ଗୋଟିଏ ଏକ ତତ୍ତ୍ୱ। ଗୁରୁ ତତ୍ତ୍ୱ ହେଉଛି ଏକ, ତତ୍ତ୍ୱରେ ଗୁରୁ ହେଉଛନ୍ତି ଏକ। ଯେଇ କୃଷ୍ଣ ତତ୍ତ୍ୱବେତା ସେଇ ଗୁରୁ ହଏ, ଇଏ କୃଷ୍ଣଙ୍କୁ ଜାଣନ୍ତି, କୃଷ୍ଣ ତତ୍ତ୍ୱକୁ ଜାଣନ୍ତି, ସେମାନେ ହେଉଛନ୍ତି, ସେ ହେଉଛନ୍ତି ଗୁରୁ। ଗୁରୁ ତତ୍ତ୍ୱ ହେଉଛି ଏକ, ଯେଉଁମାନେ ଜାଣିନାହାନ୍ତି ସେମାନେ ଇଏ ଆମର ଗୁରୁ, ସେ ତାଙ୍କର ଗୁରୁ, ସେ ତାଙ୍କ ଏ ଅଲଗା ଅଲଗା ରହିଛନ୍ତି। ଗୁରୁ ତତ୍ତ୍ୱ ଏକ, ଏତେ ସହଜ ଜିନିଷ ନୁହଁ। ଭଗବତ ତତ୍ତ୍ୱ ଏକ, ଅଲଗା ଅଲଗା ଭଗବାନ ନୁହନ୍ତି, ଭଗବତ ତତ୍ତ୍ୱ ଯେଉଁଭଳି ଭାବରେ ଏକ, ଗୁରୁ ତତ୍ତ୍ୱ ମଧ୍ୟ ସେଇଭଳି ଭାବରେ ଏକ। ତାଙ୍କଠାରୁ ଭଗବାନଙ୍କଠାରୁ ଆସୁଛି ସେ ଗୁରୁ। ଭଗବାନ କହୁଛନ୍ତି ତୁମେ ଗୁରୁ ହୁଅ, ଭଗବାନ କହିଛନ୍ତି ଭାରତ ଭୂମିତେ ମନୁଷ୍ୟ ଜନ୍ମ ହୋଇଲ ଯାହାର ଜନ୍ମ ସାର୍ଥକ କରିକର ପର ଉପକାର, ଯାହାର ଦେଖ ତାରେ କହ କୃଷ୍ଣ ଉପଦେଶ, ଆମର ଆଜ୍ଞା ଗୁରୁ ହୁଏ ତାର ଏ ଦେଶ। ମୁଁ ଆଜ୍ଞା ଦେଲି ତୁମେ ଗୁରୁ ହୁଅ। ଭାରତବାସୀମାନଙ୍କ ପାଇଁ ଏଇ ସ୍ପେଶାଲ କୃପା ଭଗବାନଙ୍କର। ଆଜି ଆମର ଶ୍ରୀଶ୍ରୀମଦ ଭକ୍ତି ଗୁରୁ ନାରାୟଣ ସ୍ୱାମୀ ମହାରାଜ ଜଗନ୍ନାଥ ଧାମ, ତାଙ୍କର ଆମେ ଯାଇଥିଲୁ ତାଙ୍କର ଜନ୍ମସ୍ଥାନ, ସେଠି ଆମେ କଥା କୀର୍ତ୍ତନ କରୁଥିଲୁ, ଭାଗବତ ନାମ କୀର୍ତ୍ତନ କରୁଥିଲୁ, କଥା କୀର୍ତ୍ତନ କରୁଥିଲୁ, ଏସବୁ ରହିଛି ସେଠି ଆମେ କରିଥିଲୁ ଖୋର୍ଦ୍ଧା ପାଖରେ ତାଙ୍କର ଗୃହ। 1953 ମସିହାରେ ସେ ଆବିର୍ଭାବ ହୋଇଥିଲେ, ହାଇସ୍କୁଲ ଏଇଠି କଲେଜରେ ଏଠି ତାଙ୍କର 78 ସେ ପୋଷ୍ଟ ଗ୍ରାଜୁଏସନ୍ର ଶାନ୍ତିନିକେତନ ୟୁନିଭର୍ସିଟିରୁ, ଏବଂ ସେ ପୁରୀ SCS କଲେଜରେ ଥିଲେ, ଲେକ୍ଚରର୍ ଥିଲେ, ତ୍ୟାଗ କରି ଗ୍ରହଣ କଲେ, ଏଇଟା କୃଷ୍ଣ ଚେତନା ଗ୍ରହଣ କଲେ, ଏସବୁ ରହିଛି ତାଙ୍କ ଜୀବନରେ ରହିଛି। ତେଣୁ ତାଙ୍କ ସବୁ ଶିଷ୍ୟ ଗ୍ରହଣ କରିଛନ୍ତି, ଆଜି ତାଙ୍କର ଶିଷ୍ୟମାନେ ତାଙ୍କ ପାଳନ କରୁଛନ୍ତି। ଆମେ ସବୁବେଳେ ପାଉ ଇନଭାଇଟେସନ୍ ପାଉ, ଏଥିରେ ଯେଉଁ କୋଭିଡ଼ ପାଇଁକି ଆମେ ପାଇପାରୁନାହିଁ, ଇନଭାଇଟେସନ୍ ପାଇପାରୁନି କି ଜାଣିପାରୁନାହିଁ, ବୈଷ୍ଣବ କ୍ୟାଲେଣ୍ଡର ମଧ୍ୟ ନାହିଁ, ଆମେ ଜାଣିପାରିଲୁ ନାହିଁ। ତେଣୁ ଆମେ ସକାଳେ ଯେତେବେଳେ ଜାଣିଲୁ, ଆମେ କହିବା ଏଇଟା ଆମର କର୍ତ୍ତବ୍ୟ। ଶିଷ୍ୟ ଯଦି ଗୁରୁଙ୍କର ପୂଜା ନ କରିବ ତାହେଲେ କ'ଣ ହେବ, ଶିଷ୍ୟ କ'ଣ ଆସୁ, କ'ଣ ଶିଷ୍ୟ ଗ୍ରହଣ କରିବା, ଗୁରୁ ଗ୍ରହଣ କରିବା କ'ଣ ହେଲା, ଆଉ ଜଷ୍ଟିଫିକେସନ୍ କ'ଣ ରହିଲା। ଏତେ ସବୁ କଥା ହେଇଯାଇଛି, କାଲି କଥା ସବୁ ହେଇଯାଇଛି, ବହୁତ କଥା ମୁଁ କିଛି ଜାଣିନାହିଁ, ଆଜି ମୁଁ ସକାଳେ ଶୁଣିଲି ସବୁ। ଗୁରୁଦେବ କୃପା, ଆମର ଭୁଲ ହେଲେ ମଧ୍ୟ ଆମର ତ୍ରୁଟି ରହିଛି, ଆମେ ବଦ୍ଧ ଯିବ, କିନ୍ତୁ ଭଗବାନ ଆଉ ଯେଉଁମାନେ ମୁକ୍ତ ଯିବ ତାଙ୍କର କୌଣସି ତ୍ରୁଟି ନଥାଏ, ସେ ସବୁ ବ୍ୟବସ୍ଥା କରିଦେବେ ସବୁ। ଏଇଟା ଚିନ୍ତା କରିନଥିଲେ ସେମାନେ, ତାଙ୍କର ଶିଷ୍ୟମାନେ ଚିନ୍ତା କରିନଥିଲେ ହେବ ବୋଲି ଏଠି, କିନ୍ତୁ ଆମର ରହିଛି ମୂର୍ଖତା ରହିଛି, ଆମେ ଜାଣିନାହୁଁ ବହୁତ ଜିନିଷ, ଆମର ଦୋଷ ତ୍ରୁଟି ରହିଛି, କିନ୍ତୁ ସେମାନେ ଦୋଷ ତ୍ରୁଟିରୁ ଉର୍ଦ୍ଧ୍ୱରେ ସବୁ ପ୍ରକାର ବ୍ୟବସ୍ଥା କରିଦେବେ, ଅସମ୍ଭବକୁ ସମ୍ଭବ କରିଦେବେ, ସମ୍ଭବକୁ ଅସମ୍ଭବ କରିଦେବେ ସିଏ। କେହି ଚିନ୍ତା କରିନଥିଲେ ଆଜି ଏଇଭଳି ଭାବରେ ହେବ ବୋଲି। ଭଗବାନ ପଙ୍ଗୁଂ ଲଙ୍ଘତି ଗିରିଂ ମୁଖଂ କରୁଛି ପାଚାଳମ୍। ତେଣୁ ସତ୍ୱଂ ଜଗଦ୍ଗୁରୁ ଅଧ୍ୟକ୍ଷଜ, ଭଗବାନ ହେଉଛନ୍ତି ଅଧ୍ୟକ୍ଷଜ, ଆମର ଇନ୍ଦ୍ରିୟମାନଙ୍କ ଉର୍ଦ୍ଧ୍ୱରେ ଗୁରୁଦେବ ମଧ୍ୟ ସେଇଭଳି ଭାବରେ ଭଗବତ ତତ୍ତ୍ୱ ସିଏ। ଭଗବତ ଭାଗବତରେ କହିଲେ ଏକାଦଶ ସ୍କନ୍ଧ 17 ଅଧ୍ୟାୟରେ, ଆଚାର୍ଯ୍ୟ ମାଂ ବିଜାନିଆନ୍ ନାମ ମାନ୍ୟତ କରିଛି ନ ମର୍ତ୍ତବୁଦ୍ଧିଆ ଅସୁଏତେ ସର୍ବଦେବଂ ହୋଇ ଗୁରୁ। ଗୁରୁଙ୍କୁ ସାଧାରଣ ବ୍ୟକ୍ତି ବୋଲି ଗ୍ରହଣ କରିବ ନାହିଁ, ଆଚାର୍ଯ୍ୟ ମାଂ ବିଜାନିଆନ୍ ଭଗବାନ ଭଳି ଜାଣିବ। ଆମେ କହୁଛେ ନା ସବୁଦିନେ সকালে প্রার্থনা করছে, সাক্ষাৎরিত্বেন সমস্ত শাস্ত্রেই উক্তস্তথাভাগত এব সদ্ভিঃ, কিন্তু প্রভুর্যহ প্রিয় এব তস্য, বন্দে গুরু শ্রী চরণারবিন্দ। তাঁকর কৃপা প্রাপ্ত হলে আমি ভগবান কৃপা প্রাপ্ত হওয়া, ই ভগবান স্বয়ং সাক্ষাৎ হরি সে, কিন্তু তাঁকর সে সেবক। এইভাবে ভাবে আমি ভাবিবা তাঁকে ভগবান বলে সম্মান করিবা, সে কিন্তু ভাবিবে না মু হচ্ছি ভগবান দাস। এইভাবে ভাবে এই তত্ত্ব রয়েছে, অচিন্তা ভেদাভেদ তত্ত্ব। লোকমানে ভিতরে গড়বড় হয়ে যাচ্ছে, সেখানে কুহ সমস্ত মধ্যে পূজা করছেন মু ভগবান, এই মায়াবাদী অর্থ হচ্ছে এইটা, সে ভাবেন মু ভগবান কই শাস্ত্রে কুয়াছে সাক্ষাৎরিত্বেন, কিন্তু তাহলে যে তফাত রয়েছে সেটা বুঝিপারতি না। শিষ্য ভগবান গুরুদেব ভগবান বলে গ্রহণ করব, কিন্তু ভগবান গুরুদেব কে মু হচ্ছি ভগবান দাস, ইয়ে হচ্ছে তফাত। অচিন্তা ভেদাভেদ তত্ত্ব, নহেলে মায়াবাদীরে পড়িযা। এইভাবে ভাবে কথা রয়েছে, জগৎগুরু অধ্যক্ষ জগ আম ইন্দ্রিয়ার ঊর্ধ্বরে সে গুরু, ভগবান গুরু, ভগবান গুরু মতো সেইভাবে ভাবে গুরুতত্ত্ব বুঝবা এত সহজ নুহ, বরং কুয়াছে ভগবৎ তত্ত্বকে বুঝবা বহু সহজ, বৈষ্ণব তত্ত্ব বুঝবা বহু কষ্ট। অধ্যক্ষ জি সে ইন্দ্রিয়ার ঊর্ধ্বরে অধ্যক্ষ যা প্রবিষ্ট প্রভু, আপন আমার গৃহের প্রবেশ কলে কত বড় সৌভাগ্য আমি দেলে, এত বড় সৌভাগ্য এইটা গুরুদেব যেমন গ্রহণ করছেন আজ সেটা চিন্তা করা কথা। নহলে আমি এইভাবে ভাবে বহু জায়গাতে ঘুরি বুলুথে, কুয়াছে কোণ পশু পক্ষী কীটপতঙ্গ সমস্ত জন্মের তাঁর পিতামাতা রয়েছেন, কিন্তু কম গোটে গীত আছে সেটা, কৃষ্ণ গুরু নই নাই মিলে ভজ ইহার পায়, সমস্ত পিতা আছেন মাতা আছেন, কুকুর বিলের মধ্যে পিতা মাতা আছেন, জন্মে জন্মে পিতামাতা আমি পাওছে, আমি প্রতি জন্মের অনেক জন্ম বিতিগলা, কিন্তু ইয়ে গোটি স্পেশাল আমি মিলছে ভাগ্য এইটা, প্রতি জন্মে সবাই পিতামাতা পায়, কিন্তু কৃষ্ণ গুরু নাই মিলে ভজ ইহার পায়, সে পিতা কি পিতা যে আমাকে মৃত্যুমুখ রক্ষা নকরিপারে, সে হচ্ছেন প্রকৃত পিতা, সে হচ্ছেন প্রকৃত গুরু, যে আমার মৃত্যুমুখ রক্ষা করিপার, কত বড় ভাগ্য আমি দিয়েছেন সি। আজির দিবস শিষ্য মানে এইভাবে ভাবে গুরুদেব গুণগান করবে, এত গুণগান কলে গুরুদেব আজ ভক্তিচার মহারাজ গুণগান চালছি, কতদিন ধরে চালিব, তাঁর পূর্ব প্রার্থনা করা যাচ্ছিল, ইয়ে হচ্ছে বৈষ্ণব জন্ম কর্ম তেমনি দিব্যম, ভগবান জন্ম ঠিক আরম্ভ করে বৈষ্ণব ভাগবত বর্ণনা করা যাই, পরীক্ষিত তো রাজস্য জন্ম কর্ম বিলাপনম কন সংস্থান পাণ্ডপুত্রাণাম বক্ষে কৃষ্ণ কথোদয়ম, ভক্ত কণ না তাঁকর আরম্ভর দেখিবা, আরম্ভর আরম্ভ করে অন্তিম সময় পর্যন্ত কথা যেত কুহাযাব ভগবান কথা আসব। দেখুন গুরু মহারাজ তাঁকর জন্ম হলে জগন্নাথ ধাম রে, জগন্নাথ জন্ম নাম তাঁকর গ্রাম নাম না জগন্নাথ ধাম আসব, জগন্নাথ আসিগলে আরম্ভর, আর সেইভাবে ভাবে সব বিভিন্ন প্রকার আমি তো বিশেষ ভাবে জাঁনি, এইভাবে ভাবে সে যা হোক আমার এই যে ভৌতিক জগতের বর্তমান সবুজ শ্রেষ্ঠ বস্তু হচ্ছে এই কৃষ্ণ চেতনা, যে অত্যন্ত বুদ্ধিমান ব্যক্তি সে এইটা গ্রহণ করবে, সাধারণ ব্যক্তি গ্রহণ করে পারে না, দশ হাজার বর্ষ ধরে চালব, তেমন সে এই সংস্থার যোগ দিয়েছেন। আমার প্রভু জন প্রশ্ন পচারুলে মহাপ্রভু তো ভগবান সে কী এত গ্রহণ কলে, এই স্তর কাহিকি আসলে, এই ধারা বৈষ্ণব ধারা চারোটি রয়েছে, কিন্তু এইটা হচ্ছে শ্রেষ্ঠ ধারা, সেইপা ভগবান হলে সে ভক্ত রূপে আসছেন, কেমিতি আমি ভগবান প্রাপ্ত হওয়া সেটা সে শিক্ষা দেশ, তেমন এই ধারাকে সে আসলে, এই ধারায় আমাকে সৌভাগ্য আমি এই ধারাটা আসিছে, পরম্পরার আসুছে এই ধারা, আমি পরম্পরার ধরিক চালা ভগবত ধামকে যা পরম্পরার, আমি অনুমান চাল যা না গুরু মাধ্যমে যা, আমি এইভাবে ভাবে সব ব্যবস্থা হয়েছি, তেমন আজ আমি সেই মহারাজকর গুণগান করা, আমার এটি রয়েছেন তাঁর সুরশ্রেষ্ঠপুর রয়েছেন শ্রেষ্ঠ কবি সি, তাঁর নাম রয়েছে তাঁর সে শিষ্য, আমার প্রেমানন্দ প্রভু মধ্যে রয়েছেন সি, তাঁর বিষয়ে কাল ছিল আলোচনা কুচি দেই মধ্যে রয়েছেন, আমি সব জাঁলু, হ্যাঁ আমার দেই মাতাজী মধ্যে রয়েছেন
ଏତେ ସବୁ ଶିଷ୍ୟ ଆହୁରି ବହୁତ ଶିଷ୍ୟ ଅଛନ୍ତି, କାଲି ସବୁ ଆଲୋଚନା କରି ସବୁ ରହିଗଲେ ହେବନି ବୋଲି ଭାବିବୁ ଚିନ୍ତା କରି, କେତେ କ'ଣ ସବୁ ହେଇଯାଇଛି ମୁଁ କିଛି ଜାଣିପାରିଲି ନାହିଁ। ପରମ୍ପରା ଏବଂ ପରମ୍ପରା ପ୍ରାପ୍ତମ ଏଇଭଳି ଭାବରେ ଚାଲିବ। ତେଣୁ ଆମେ ଅନୁରୋଧ କରିବୁ ସର୍ବପ୍ରଥମେ ଆମର ମନ୍ଦିରରେ ବହୁତ ପୂଜ୍ୟ ବ୍ୟକ୍ତି ଜଣେ ଅଛନ୍ତି, ଆମର ଗୋବିନ୍ଦ ଦେବ ପ୍ରଭୁ, ସେ ବିଚାରପତି ଅଛନ୍ତି, ଆମକୁ ସୌଭାଗ୍ୟ ଏଇଟା ଆମେ ସେ ପାଖରେ ଉପସ୍ଥିତ ଅଛନ୍ତି, ବହୁତ ସାହାଯ୍ୟ କରୁଛନ୍ତି। ଆଜି ଗୁରୁଦେବଙ୍କର ଉପରେ ସେ କିଛି କହିବେ, ତାପରେ ପ୍ରେମାନନ୍ଦ ପ୍ରଭୁ କହିବେ, ତାପରେ ଆମର ସୁରଶ୍ରେଷ୍ଠ ପ୍ରଭୁ କହିବେ, ଅନ୍ୟ ମାତାମାନେ କହିବା କଥା କହିବେ। ଏଇଭଳି ଭାବରେ ଆମେ ଗୁରୁଦେବଙ୍କୁ ଗୁଣଗାନ କରିବା। ଆମର କଥା କହିବି ବିଶ୍ରାମ ଦେବା। ଜୟ ଶ୍ରୀମନ୍ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବିତ ଗୌରବନ୍ଦ କି ଧାଇ ଗୋପ।